ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ର ସରକାର ଭିବିଜି ରାମଜୀ ଆଇନ 2025 ଅଧୀନସ୍ଥ ଚିଠା ନିୟମାବଳୀ ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଦେଶର ନାଗରିକ ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜି ରାମ ଜି ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ବାବଦରେ ଏହି ଆଇନ ଅଧୀନରେ ରୋଜଗାର ଅବଧିକୁ 100ରୁ 125 ଦିନକୁ ବୃଦ୍ଧି କରାଯାଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତ ଔଦ୍ୟୋଗିକ ବିକାଶ ଭବ୍ୟ ଯୋଜନା କାର୍ଯ୍ୟକାରିତା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। କେନ୍ଦ୍ର ସରକାର 2026-27ରୁ 2031-32 ଆର୍ଥିକ ବର୍ଷ ମଧ୍ୟରେ ଯୋଜନାରେ 100ଟି ଶିଳ୍ପ ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ 33,660 କୋଟି ଟଙ୍କା ଖର୍ଚ୍ଚ ହେବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ତୃତୀୟ ପର୍ଯ୍ୟାୟ ଭାରତ ନେଟ୍ ପରିଯୋଜନାର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଟାଲ୍ ଇଣ୍ଡିଆ ସଂକଳ୍ପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍ ଭାବେ ସଶକ୍ତ କରିବା ଦିଗରେ ଭାରତ ନେଟ୍ ପ୍ରକଳ୍ପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ ଗଭର୍ଣ୍ଣାନ୍ସ ଏବଂ ଡିଜିଟାଲ୍ ଅର୍ଥନୀତିକୁ ଗ୍ରାମସ୍ତରରେ ପହଞ୍ଚାଯାଇପାରିବ। ଏଥିନିମନ୍ତେ କେନ୍ଦ୍ର ସରକାର ରାଜ୍ୟକୁ 4,000 କୋଟି ଟଙ୍କା ପ୍ରଦାନ କରିବେ। ଆଗାମୀ 3 ବର୍ଷରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ୍ ରୋକିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ର୍ୟାଗିଙ୍ଗ୍ ନେଇ ସଚେତନତା ସୃଷ୍ଟି ସହ ସୁରକ୍ଷିତ କ୍ୟାମ୍ପସ୍ ଗଠନ କରିବାକୁ ପଦକ୍ଷେପ ନେବା ଲାଗି ପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ତତ୍କାଳ ଆଣ୍ଟି ର୍ୟାଗିଙ୍ଗ୍ କମିଟି, ଆଣ୍ଟି ର୍ୟାଗିଙ୍ଗ୍ ସ୍କ୍ୱାଡ୍ ଓ ସ୍ୱତନ୍ତ୍ର ତଦାରଖ ସେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ବରିଷ୍ଠ ପୁଲିସ୍ ଅଧିକାରୀ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏହା ଅନୁସାରେ ନବରଙ୍ଗପୁରର ଏସ୍ପି ଥିବା ମଡ଼କର ସନ୍ଦୀପ ସମ୍ପତଙ୍କୁ ସିଆଇଡି ଶିବିର ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ବଦଳି ହୋଇଛି। ରାଜ୍ୟ ସରକାରଙ୍କ 6 ଜଣିଆ ଡାକ୍ତରୀ ଦଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ କରିଛନ୍ତି। ଏହି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମମାନ ସମୀକ୍ଷା କରିଥିଲେ। ଏହି ସମୟରେ ଡାକ୍ତରୀ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରିଟିକାଲ୍ କେୟାର ୟୁନିଟ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ବିଏଡ୍, ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପ୍ରବେଶିକା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା 31 ତାରିଖରେ 2 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ୍ 3 ତାରିଖରେ ବିଏଚ୍ଏଡ୍ ହିନ୍ଦୀ ଏବଂ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ନେଇ ରାଜ୍ୟ କର୍ମଚାରୀ ଚୟନ ପ୍ରବଣ ଆୟୋଗ ପକ୍ଷରୁ ସୂଚନା ମିଳିଛି। ବଲାଙ୍ଗୀର ନବମ ଲୋକକଳା ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମୃଦ୍ଧ ଲୋକକଳା, ସଂସ୍କୃତି, ବାଦ୍ୟ ଓ ନୃତ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ଉର୍ଜା ପ୍ରଦାନ କରେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ମହାନ କଳା ସଂସ୍କୃତିର ପ୍ରଶଂସା କରିଥିଲେ। ମାନସିକ ରୋଗୀଙ୍କ ନିମନ୍ତେ ସାମାଜିକ ସ୍ନେହ କରୁଣା ଜାଗ୍ରତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସ୍କିଜୋଫ୍ରେନିଆ ସଚେତନତା ଦିବସ ପାଳନ କରାଯାଇଛି। ପ୍ରତିବର୍ଷ ମେ 24 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ସ୍କିଜୋଫ୍ରେନିଆ ଦିବସର ବାର୍ତ୍ତା ହେଉଛି ଆଖ୍ୟାକୁ ପୁନର୍ବିଚାର କରନ୍ତୁ, ନିଜ କାହାଣୀକୁ ଫେରିପାଆନ୍ତୁ। ସ୍କିଜୋଫ୍ରେନିଆ ହେଉଛି ଏକ ମାନସିକ ସମସ୍ୟା। ଏହା ମଣିଷର ଭାବନା, ଆବେଗ, ବ୍ୟବହାର ଏବଂ କାର୍ଯ୍ୟଦକ୍ଷତାକୁ ବିଶେଷ ଭାବେ ପ୍ରଭାବିତ କରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଗତକାଲି 19 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 45.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।